ମାଇକ୍ କ୍ୱେଶ୍ଚନ ନମ୍ବର ୱାର୍ଡ଼ରୁ ରାଜଲକ୍ଷ୍ମୀ ଭଞ୍ଜ କହୁଛି, ଜନତା ନଗର ଆମର ଏଠି ଠିକ ଟାଇମରେ ଅଳିଆ ଗାଡ଼ି ଆସୁନି, ଆମକୁ ଅଳିଆ ପକାଇବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ, ଚାରିଆଡ଼େ ଅଳିଆ ପକା ହେଇକି ରହୁଛି, ଯଦି ପ୍ରତ୍ୟେକ ଦିନ ଅଳିଆ ଗାଡ଼ି ଆସିବ ଅଳିଆ ନଥା ତାହେଲେ ଆମେ ଏଠି ପରିଷ୍କାର ରହିପାରନ୍ତୁ, ଆଉ ପେଟ୍ରୋଲ ପମ୍ପ ପାଖରେ ଯେଉଁ ମଳିଆ ଟାଙ୍କି ଏଠି ଯେଉଁ ଅଳିଆ ମଳିଆ କଥା କରୁଛନ୍ତି ତାର କିଛି ଗୋଟେ ବନ୍ଦୋବସ୍ତ କରନ୍ତୁ, ଯେଠି ଯେମିତି ସେଠି କମ ମାନେ ଅଳିଆ କଥା କରିବାନି, ଆମେ ଯିବା ଆସିବା ଆମର ବହୁତ ହଇରାଣ ହେବାକୁ ପଡୁଛି।